ଆଜ୍ଞା ନମସ୍କାର, ମୋର ନାମ ଚନ୍ଦ୍ରମଣି ମହାନ୍ତ, ଗ୍ରାମ ନୁସିରିପୋଷି। ମୁଁ ମୋ ଉପବନ ବାଣୀର ଜଣେ ନିୟମିତ ଶ୍ରୋତା। ପ୍ରତ୍ୟେକ ରବିବାର ଦିନ ପ୍ରଚାରିତ ହେଉଥିବା ପୋଷଣ ପାଇଁ ବିଭିନ୍ନ ପ୍ରକାର ଚାଷ, ଗର୍ଭବତୀ ଓ ପ୍ରସୂତି ମାଆର ଖାଦ୍ୟ ଯତ୍ନ ବିଷୟରେ ବାଣୀ ସବୁ ମୁଁ ଶୁଣିଥାଏ। ଗତ ରବିବାର ଦିନ ପ୍ରସାରିତ ପ୍ରସୂତି ମାଆର ଖାଦ୍ୟ ଓ ଯତ୍ନ ବାର୍ତ୍ତାଟି ମୁଁ ଶୁଣିଥିଲି, ଏହା ଖୁବ୍ ଉପଯୋଗୀ। ଆମେ ସମସ୍ତେ ନିଜ ନିଜ ଘରେ ଅଳ୍ପ ଖର୍ଚ୍ଚ କରି ଛୋଟ ବଗିଚାଟିଏ କରି ସମସ୍ତ ପ୍ରକାର ପନିପରିବା ନିଜ ଘରେ ପାଇପାରିବା। ମାଛ, ମାଂସ ଓ ଅଣ୍ଡା ପାଇଁ ଦୁଇ ଚାରିଟି କୁକୁଡ଼ା ପାଳନ କରି ସେଥିରୁ ମାଂସ ଓ ଅଣ୍ଡା ପାଇପାରିବା। କ୍ଷୀର ପାଇଁ ଘରେ ଗାଈଟିଏ ପାଳନ କରିପାରିବା। ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗରେ ଆମେ ଅଳ୍ପ ଖର୍ଚ୍ଚରେ ନିଜ ଘରେ ସମସ୍ତ ପ୍ରକାର ପୋଷଣ ଜାତୀୟ ଖାଦ୍ୟ ପାଇପାରିବା ଓ ଘରେ ଥିବା ଗର୍ଭବତୀ ଓ ପ୍ରସୂତି ମାଆଟି ପ୍ରଚୁର ପରିମାଣରେ ପୋଷଣଯୁକ୍ତ ଖାଦ୍ୟ ପାଇପାରିବ। ଫଳରେ ଆମର ଖର୍ଚ୍ଚ ବଞ୍ଚିବା ସହ ଅନ୍ୟାନ୍ୟ କାମ ପାଇଁ ସମୟ ପାଇପାରିବା। ଯଦି ଗର୍ଭବତୀ ବା ପ୍ରସୂତି ମାଆଟି ଠିକ୍ ସମୟରେ ପୋଷଣଯୁକ୍ତ ଖାଦ୍ୟ ଠିକ୍ ଭାବରେ ପାଇଥିବ ଓ ଠିକ୍ ସମୟରେ ସମସ୍ତ ଟୀକା ନେଇଥିବ, ତେବେ ଆମେ ସୁସ୍ଥ ସବଳ ଶିଶୁଟିଏ ପାଇପାରିବା। ପ୍ରକୃତରେ ଯତ୍ନ କଲେ ରତ୍ନ ମିଳେ, ଏହି କଥାଟିର ମର୍ମ ବୁଝିପାରିବା। ଏହି ପ୍ରକାର ସୁନ୍ଦର ବାର୍ତ୍ତା ଗର୍ଭବତୀ ଓ ପ୍ରସୂତି ମା ତଥା ସମାଜ ପାଇଁ ପ୍ରସାରିତ କରୁଥିବାରୁ ମୋ ଉପବନର ସମସ୍ତ କର୍ମକର୍ତ୍ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ।